ଈଶ୍ୱର ତାଙ୍କର ପ୍ରତିଜ୍ଞା ଅନୁସାରେ ଅବ୍ରାହମ ଓ ତାଙ୍କ ସ୍ତ୍ରୀଙ୍କ ବୃଦ୍ଧାବସ୍ଥାରେ ଇସହାକ ନାମକ ଜଣେ ପୁତ୍ରଙ୍କୁ ଦେଲେ, ଏବଂ ସେହି ପୁତ୍ରଙ୍କ ଠାରୁ ଆହୁରି ଅନେକ ପୁତ୍ର ସନ୍ତାନ ଜନ୍ମ ହୋଇ ସଂଖ୍ୟାରେ ଓ ଧନ ସମ୍ପତ୍ତିରେ ବଢ଼ିବାକୁ ଲାଗିଲେ। ସେମାନଙ୍କ ମଧ୍ୟରୁ ଯାକୁବ ନାମକ ଜଣେ ପୁତ୍ରଙ୍କୁ ତାଙ୍କର ବାପା ଇସହାକ ଆଶୀର୍ବାଦ କରି କହିଲେ ଯେ, ଈଶ୍ୱର ତୁମ୍ଭଙ୍କୁ ନାନା ଗୋଷ୍ଠୀ କରି ଫଳବନ୍ତ ଓ ଆଶୀର୍ବାଦ କରନ୍ତୁ, ଏବଂ ତୁମ୍ଭର ପୂର୍ବପୁରୁଷ ଅବ୍ରାହମଙ୍କୁ ଯାହା ସବୁ ଆଶୀର୍ବାଦ କରିବା ପାଇଁ କହିଥିଲେ ତାହା ତୁମ୍ଭଠାରେ ଓ ତୁମ୍ଭ ବଂଶଠାରେ ସଫଳ କରନ୍ତୁ। ଦିନେ ଈଶ୍ୱର ନିଜେ ଯାକୁବଙ୍କୁ କହିଲେ, ହେ ଯାକୁବ, ଆମ୍ଭେ ତୁମ୍ଭ ପୂର୍ବପୁରୁଷଙ୍କର ଈଶ୍ୱର, ଆମ୍ଭେ ତୁମ୍ଭକୁ କେବେ ହିଁ ପରିତ୍ୟାଗ କରିବା ନାହିଁ। ପୁଣି ଥରେ ଈଶ୍ୱର ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଯାକୁବଙ୍କୁ କହିଲେ, ଆମ୍ଭେ ସର୍ବଶକ୍ତିମାନ ଈଶ୍ୱର, ଏବେ ତୁମ୍ଭେ ଏହି ପୃଥିବୀରେ ସନ୍ତାନ ସନ୍ତତିରେ ବଢ଼ିବ ଓ ବହୁବଂଶ ହେବ, ଏବଂ ଆଗାମୀ ଦିନମାନଙ୍କରେ ତୁମ୍ଭଠାରୁ ଅନେକ ଗୋଷ୍ଠୀ ଓ ରାଜାମାନେ ଜାତ ହେବେ। କାଳକ୍ରମେ ସେହି ଯାକୁବଙ୍କଠାରୁ 12 ଜଣ ସନ୍ତାନ ଜନ୍ମ ହେଲେ, ଏବଂ ସେମାନେ ରହୁଥିବା ସେହି କିଣାନ ଦେଶରେ ସଂଖ୍ୟାରେ ବୃଦ୍ଧି ପାଇଲେ ଓ ଅନେକ ପଶୁପଲରେ ଧନବାନ ହେଲେ।